ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ସୁବର୍ଣ୍ଣପୁର ଆଉ କନ୍ଧମାଳ ଜିଲ୍ଲାନ ଭିନ୍ ଭିନ୍ ଜନକଲ୍ୟାଣକାରୀ ପ୍ରକଳ୍ପମାନଙ୍କର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ସୁବର୍ଣ୍ଣପୁର ଜିଲ୍ଲାନ 56 ପ୍ରକଳ୍ପର କଲେ ଉଦ୍ଘାଟନ। ପରିବେଶକେ ସୁରକ୍ଷିତ ରଖବାର ଆଉ ସମାବେଶୀ ବିକାଶ ହାସଲ ଲାଗି କେନ୍ଦ୍ର ସରକାର ଗଲା 11 ଧରିକି ଜାରି ରଖିଛନ୍ ଚେଷ୍ଟା। ତ୍ୟାଗ ଆଉ କଲ୍ୟାଣର ବାର୍ତ୍ତା ନେଇକରି ମୁସଲମାନ ଧର୍ମାବଲମ୍ବୀମାନେ ଆଜି ପାଳନ କରୁଛନ୍ ଇଦ୍ ଉଲ୍ ଜୁହା। ଆଉର୍ ବୈଜ୍ଞାନିକ ପଦ୍ଧତି ଖାଦ୍ୟ ନିରାପତ୍ତାକେ ବରକସ କରବାର ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପହିଲା ଥର ଲାଗି ସୁବର୍ଣ୍ଣପୁର ଗସ୍ତି ଆସିକରି 56 ପ୍ରକଳ୍ପର ଉଦ୍ଘାଟନ କରବାର ସହିତ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ଅର୍ଜୁନପୁର ସଂରକ୍ଷିତ ଜଙ୍ଗଲର ଗୋଟିଏ ନଗର ବନ ଉଦ୍ୟାନକେ ଉଦ୍ଘାଟନ କରିଥିବା ବେଳେ ପାଖାପାଖି 323 କୋଟି ଟଙ୍କା ଖର୍ଚ୍ଚାତି ଜିଲ୍ଲାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମ୍ନ ହୋଇଥିବାର ଗୋଟିଏ ସାଧାରଣ ସଭାତେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକ ଉଦ୍ବୋଧନ ଦେଇଛନ୍।
ଆଜି ଯେଉଁ ପ୍ରୋଜେକ୍ଟ ଗୁଡ଼ିକ ଏଠି ଜିଲ୍ଲା ପାଇଁ 323 କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର 56 ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେଥିଭିତରୁ 80 କୋଟି ଟଙ୍କା ମୂଲ୍ୟର 11 ପ୍ରକଳ୍ପର ଉଦ୍ଘାଟନ, 284 କୋଟି ଟଙ୍କା ମୂଲ୍ୟର 45 ପ୍ରକଳ୍ପର ଭିତ୍ତିପ୍ରସ୍ତର, ସେଥିରେ ସଡ଼କ, ଜଳସେଚନ ଭିତ୍ତିଭୂମି, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ, ଧାନ ସଂଗ୍ରହ କେନ୍ଦ୍ର, ମେଗା ଲିଫ୍ଟ ପ୍ରୋଜେକ୍ଟ, ହଷ୍ଟେଲ, ଏହିଭଳି ଭାବରେ ଅନେକ ପ୍ରୋଜେକ୍ଟ ଏଥିରେ ଅଛି।
ଏ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବାଣ୍ଟବାର ସହିତ ଲକ୍ଷପତି ଦିଦିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍। ସିଆଡ଼େ ଆଜି ସକାଳବେଳା ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲାର ବିକାଶ ଲାଗି 750 କୋଟିରୁ ଅତକା ଟଙ୍କା ଖର୍ଚ୍ଚାତି 10 ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ଏତାର ସହିତ ମୁଖ୍ୟମନ୍ତ୍ରୀ ଫୁଲବାଣୀଠାରେ 100 ଆସନର ନୂଆ ସରକାରୀ ଭେଷଜ ବିଦ୍ୟାଳୟ ଆଉ 150 ଶଯ୍ୟାର ଡାକ୍ତରଖାନାର ଲୋକାର୍ପଣ କରିଛନ୍। ସେବା ସୁଶାସନ ଆଉ ଗରିବ କଲ୍ୟାଣ ନୀତିକେ ଆଧାର କରିକରି ଗଲା ଗୋଟେ ଦଶନ୍ଧି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗଲା 11 ଭିତରେ ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର କେନ୍ଦ୍ର ସରକାରଙ୍କ ତରଫୁ ବହୁତଟି ପଦକ୍ଷେପ ନିଆଯାଇଛି। ସରକାରଙ୍କ ତରଫୁ ପରିବେଶ ସଂରକ୍ଷଣ ଆଉ ବିକାଶ କ୍ଷେତ୍ରର ନିଆଯାଇଥିବାର ପଦକ୍ଷେପ ବାବଦେ ଶୁଣନ୍ ଗୋଟେ ରିପୋର୍ଟ।
ଗଲା ଗୋଟେ ଦଶନ୍ଧି ଧରିକରି ପରିବେଶ ସୁରକ୍ଷା ସହିତ ସମାବେଶୀ ବିକାଶ ହାସଲ କରବାର ଲାଗି ଭାରତ ବିକାଶର ରୂପରେଖ ତିଆରି କରିଛି। ପରିବେଶକେ ସନ୍ତୁଳିତ କରବାର ଲାଗି ନଦୀମାନଙ୍କୁ ପୁନର୍ଜୀବିତ କରବାର ସହିତ ଶାଗୁଆ ଭିତ୍ତିଭୂମି ସ୍ଥାପନା କରିକରି ଦେଶ ପରିବେଶ ସୁରକ୍ଷାକେ ନେଇକରି କଡ଼ା ପ୍ରତିବଦ୍ଧତା ଦେଖାଇଛି। ପୃଥିବୀର ସବୁନୁ ବଡ଼ ମିଶନ ନମାମି ଗଙ୍ଗା ଯୋଜନାକେ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାଥି ସ୍ଥାନୀୟ ଲୋକଙ୍କର ସହଯୋଗଥି ଜୈବ ବିବିଧତାକେ ସୁରକ୍ଷା ଦିଆଯାଇକରି ପାଣିର ମାନକେ ଉନ୍ନତ କରାଯାଇଛି। ଗ୍ରାମାଞ୍ଚଳର ସ୍ୱଚ୍ଛ ଭାରତ ମିଶନ ଆଉ ଗୋବର୍ଦ୍ଧନ ଯୋଜନା ଜରି ପରିମଳ ଆଉ ବର୍ଜ୍ୟବସ୍ତୁ ପରିଚାଳନା ଦିଗେ ବହୁତ ସଂସ୍କାର ଅଣାଯାଇ ପାରିଛି। ଗୋବର୍ଦ୍ଧନ ଯୋଜନାଥି ଜୈବ ବର୍ଜ୍ୟକେ ବାୟୋଗ୍ୟାସ ଆଉ ଖତ କରାଯାଇକରି ସ୍ୱଚ୍ଛତା ଆଉ ଶକ୍ତି କ୍ଷେତ୍ରଥି ଭାରତ ଆତ୍ମନିର୍ଭରଶୀଲ ହୋଇପାରିଛି। ପରିବେଶ ସୁରକ୍ଷା ଲାଗି ଏକ ପେଡ଼ ମା କେ ନାମ ଅଭିଯାନଥି ସାରା ଦେଶରେ ରେକର୍ଡ ସଂଖ୍ୟକ 142 କୋଟିରୁ ଅତକା ଗଛ ଲଗାଯାଇଛି। ଏଟା ବାୟୁମଣ୍ଡଳଥି ଅଙ୍ଗାରକାମ୍ଳ ସ୍ତରକେ କମାବାର ସହିତ ପରିବେଶକେ ସନ୍ତୁଳିତ କରବାର୍ଥି ସାହାଯ୍ୟ କରୁଛି। ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରଥି ଭାରତ ଦୃଷ୍ଟାନ୍ତମୂଳକ ସଫଳତା ପାଇଛି। ପ୍ରୋଜେକ୍ଟ ଚିତା, ପ୍ରୋଜେକ୍ଟ ଲାୟନ ଆଉ ବାଘ ଆଶ୍ରୟସ୍ଥଳୀକେ ବିକଶିତ କରବାର କାମ ହାତକେ ନିଆଯାଇଛି। ଏହାଦେ ଦେଶେ 3682 ବାଘ ଅଛନ୍, ଯେନ୍ଟା ପୃଥିବୀର ବାଘମାନଙ୍କର ସଂଖ୍ୟାର 75% ଆଏ। ଏସିଆ ମହାଦେଶର ସର୍ବାଧିକ 91 ଆର୍ଦ୍ରଭୂମି ଭାରତନ ରହିଛି। ଦେଶକେ ସବୁଜ କ୍ଷେତ୍ର ଭାବେ ପରିବର୍ତ୍ତିତ କରବାରଟା ସରକାରଙ୍କର ନୀତିଗତ ଅଭିଯାନ ନୁହେଁ, ସେ ଇଟା ସାଧାରଣ ଲୋକଙ୍କର ଅଭିଯାନ। ପୂର୍ତ୍ତି ଲାଗି ଦାୟିତ୍ୱବୋଧ ଆଉ ଆଇବା ପିଢ଼ି ଲାଗି ପ୍ରତିଶ୍ରୁତି ଆଏ। ଆକାଶବାଣୀ ସମ୍ବାଦ ବିଭାଗ ତରଫୁ ମୁଇଁ ସୁପ୍ରୀତି ମିଶ୍ର।
ରାଜ୍ୟ ସରକାରଙ୍କର ପହିଲା ବଛର ପୂର୍ତ୍ତି ଅବସରରେ ହେବାର୍କେ ଥିବା ସମାରୋହଟି ଯୋଗ ଦେବାର୍ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 20 ଓଡ଼ିଶା ଆସ୍ବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଆଗନୁ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକ୍ରମ 12 ହେବାର୍ ଲାଗି ସ୍ଥିର ହୋଇଥିଲା। ଭୁବନେଶ୍ୱରଠାରେ ଆଇବା 9 ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକକୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଗ୍ରାମୀଣ ଆଉ ସହରାଞ୍ଚଳନ ଉଦ୍ୟୋଗିତା ଆଉ ଆତ୍ମନିର୍ଭରଶୀଳତା କ୍ଷେତ୍ରଟି ଗୋଟେ ଉଦାହରଣ ହେଇଛି, ଯେନ୍ଟା ଦେଶେ ସବୁନୁ ପ୍ରଭାବଶାଳୀ ଆତ୍ମନିଯୁକ୍ତି ଯୋଜନା ବାବଦେ ଉଭରିଛି। କେନ୍ଦ୍ର ସରକାରଙ୍କର ସୂକ୍ଷ୍ମ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଖଦି ଆଉ ଗ୍ରାମୋଦ୍ୟୋଗ ଆୟୋଗ KBIC ତରଫୁ ଏ ଯୋଜନା ଅଧୀନତି 749 ହିତାଧିକାରୀଙ୍କୁ 300 କୋଟି ଟଙ୍କାର ସାହାଯ୍ୟ ବଣ୍ଟା ଯାଇଛି। ଏ ସାହାଯ୍ୟ ରାଶି ପାଖାପାଖି 884 କୋଟି ଟଙ୍କା ଋଣ ମଞ୍ଜୁରୀ ବଦଳେ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାତେ ଘର ତିଆରି ଲାଗି ମାହାଲିଆ 2 ଟ୍ରାକ୍ଟର ବାଇଲ୍ ଯୋଗାଇ ଦେବାର୍କେ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ମାହାଲିଆ ବାଇଲ୍ ଦିଆଗଲେ ସେମାନେ ସହଜେ ଘର ଖଣ୍ଡେ ତିଆରି କରିପାରିବେ। ଏଥିଲାଗି ସେମାନଙ୍କୁ ପରମିଟ୍ ଦିଆଯିବା, ସିଆଡ଼େ ବାଇଲ୍ ଚୋରି ରୁକବାର ଲାଗି ନୂଆ ମାର୍ଗଦର୍ଶିକା ଖୁବ୍ ଜଲ୍ଦି ଆସ୍ବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପରବ ଇଦ୍ ଉଲ୍ ଜୁହା ଆୟଜ ପାଳନ କରାଯାଉଛି। ଏ ଅବସରରେ ଭିନ୍ ଭିନ୍ ଇଦ୍ଗାହ ଆଉ ମସ୍ଜିଦ୍ମାନଙ୍କେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଷ୍ଟ୍ରପତି ଏହି ପରବକେ ବଳିଦାନ, ବିଶ୍ୱାସ ଆଉ ମାନବିକ ମୂଲ୍ୟବୋଧର ପ୍ରତିଫଳନ ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଶୁଭେଚ୍ଛା ଜଣାଇକରି ସମାଜର ଶାନ୍ତି ଆଉ ସଂହତିକେ ବରକସ କରବାର ଦିଗେ ଇତିହାର ପ୍ରୋତ୍ସାହିତ କର୍ସି ବୋଲି କହିଛନ୍। ଇଦ୍ ଉଲ୍ ଜୁହା ଅବସରରେ ରାଜ୍ୟର ସବୁ ମୁସଲମାନ ଭାଇ ଭଉଣୀମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ମୁସଲମାନ ଭାଇ ଭଉଣୀମାନଙ୍କର ସୁଖ ଆର୍ ସମୃଦ୍ଧି କାମନା କରିଛନ୍। ଶ୍ରୀକ୍ଷେତ୍ର ପୁରୀନ ଆଇବା 10 ତାରିଖ ହେବାର୍କେ ଥିବା ସ୍ନାନଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଉ ଭିନ୍ ଭିନ୍ ବିଭାଗ ଭିତରେ ସମନ୍ୱୟ ରଖବାର୍ ଲାଗି ଆଜି ପୁରୀ ଟାଉନ୍ ଥାନା ପରିସରନ ଗୋଟେ ମକ୍ଡ୍ରିଲ୍ ହୋଇଯାଇଛି। ମୁଣ୍ଡଲି NDRF 3 ନମ୍ବର ବାଟାଲିୟନ୍ର କାର୍ଯ୍ୟକର୍ତ୍ତା, ଓଡ୍ରାଫ୍, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ଆଉ ଭିନ୍ ଭିନ୍ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏହି ମକ୍ଡ୍ରିଲ୍ଟି ସାମିଲ ହୋଇଥିଲେ। ସ୍ନାନଯାତ୍ରା ସମିଆତି କେନ୍ସି ପ୍ରକାରର ଅଘଟନ ହେଲେ ତାର ତୁର୍ତ୍ତି ମୁକାବିଲା କେନ୍ତାକରି କରାଯାଇପାରବା ସେ ବାବଦେ ଭିନ୍ ଭିନ୍ କୌଶଳ କରାଯାଇକରି ସଚେତନ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ତୟାରୀ ଜୋରସୋରଥି ଚାଲିଛି। ଆଜି 3 ରଥର 4 ନାହାକ ଉଠିଥିବାର ବେଳେ ଦେବସ୍ନାନ ପୂର୍ଣ୍ଣିମା ଆଗନୁ ଏହି କାମ ଶେଷ ହେବା ବୋଲି ଭୋଇ ସେବକମାନେ କହିଛନ୍। ସିଆଡ଼େ ରଥଯାତ୍ରା ସର୍ବାରୁତୁରୁ ରଥ ସାମାନ ବିକ୍ରି ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଇତାର ସହିତ ନୂଆ ଦର ବିଲ୍ ନିର୍ଦ୍ଧାରଣ କରାଯାଇଛି। ସେପ୍ଟେମ୍ବର ମାସର 15 ତାରିଖ ତକ ଆବେଦନ କରବାର ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ କୁହାଯାଇଛି। ରାଜ୍ୟ ସରକାରଙ୍କର 1 ବର୍ଷର ପୂର୍ତ୍ତି ଅବସରରେ ହେବାର୍କେ ଥିବା କାର୍ଯ୍ୟକ୍ରମ ଲାଗି ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ 2 ନମ୍ବର ପ୍ରସ୍ତୁତି ବୈଠକ ହୋଇଯାଇଛି। ସରକାରଙ୍କର ତରଫରୁ କରାଯାଇଥିବା ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଲୋକର ପାଖେ ପହଞ୍ଚାବାର ଉଦ୍ଦେଶ୍ୟ June 12-18 ତକ ପ୍ରଧାନ ପାଟ ବଡ଼ ବଗିଚାଠାରେ ସାଧାରଣ ସଭା, ବିକାଶ ମେଳା, ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବା ବୋଲି ବୈଠକଟି ଆଲୋଚନା ହୋଇଥିଲା। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଆଉ ସେବନ ପଦ୍ଧତି ଜରିଏ ପୋଷଣ ଆଉ ଉତ୍ତମ ସ୍ୱାସ୍ଥ୍ୟକେ ସୁନିଶ୍ଚିତ କରବାର ଲକ୍ଷ୍ୟଟି ଆଜ୍ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ବୈଜ୍ଞାନିକ ପଦ୍ଧତି ଖାଦ୍ୟ ନିରାପତ୍ତାକେ ବରକସ କରବାର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାନାପିନାନୁ ହେଉଥିବା ରୋଗ ଲାଗି ଫି ବଛର 4,20,000 ଅତ୍କା ଲୋକର ଜୀବନ ଯାଇସି। ଖାଦ୍ୟ ମାନକେ ବଜାୟ ରଖବାର ଉପରେ ଗୁରୁତ୍ୱ ଦେଇକରି ଭିନ୍ ଭିନ୍ ସଂଗଠନ ତରଫୁ ଲୋକମାନଙ୍କର ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଏଥିଲାଗି ଅପମିଶ୍ରିତ ଖାଇବାର ଦରବନୁ ଦୂରେଇ ରହିବାର ଆଉ ଏଥିଲାଗି ସଚେତନତା ସୃଷ୍ଟି କରବାର ଲାଗି ଆଜି ଭିନ୍ ଭିନ୍ ଜାଗାନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସଟି କର୍ମଶାଳା ଆଉ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବୌଦ୍ଧ ଜିଲ୍ଲାନ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ହୋଇଯାଇଛି। ମିଶନ ଶକ୍ତି ବିଭାଗ ତରଫୁ ହୋଇଥିବା ଏହି କାର୍ଯ୍ୟକ୍ରମଟି ଭିନ୍ ଭିନ୍ ଗ୍ରାମ ପଞ୍ଚାୟତରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପାରମ୍ପରିକ ରୀତିଥି ପିଠାପନା ପ୍ରତିଯୋଗିତାଟି ଭାଗ ନେଇଥିଲେ। 15 ବର୍ଷରୁ କମ୍ ଆନ୍ତଃଜିଲ୍ଲା ଫୁଟବଲ ଚମ୍ପିଅନସିପ୍ CM ଟ୍ରଫିର ଫାଇନାଲ ମ୍ୟାଚ୍ ଆଇବାକାଲି ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମ୍ର ଖେଳାଯିବା। ଭୁବନେଶ୍ୱର ଆଉ ବରଗଡ଼ ଦଲ ଭିତରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବା। CM ଟ୍ରଫି ଗଲା January 16 ମୁଲିକରି 2 ଖେପେ ଖେଳାଯାଇଥିଲା। ଆନ୍ତଃ କ୍ଲବ୍ନୁ ଆନ୍ତଃଜିଲ୍ଲା ତକ ଟୁର୍ଣ୍ଣାମେଣ୍ଟଟି ମୋଟ 500 ମ୍ୟାଚ୍ ଖେଳାଯାଇଥିଲା। ଶେଷେ ମୁଖ୍ୟ ଖବର ଫେର ଘାଏ। ସୁବର୍ଣ୍ଣପୁର ଆଉ କନ୍ଧମାଳ ଜିଲ୍ଲାନ ଭିନ୍ ଭିନ୍ ଜନକଲ୍ୟାଣକାରୀ ପ୍ରକଳ୍ପମାନଙ୍କର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ସୁବର୍ଣ୍ଣପୁର ଜିଲ୍ଲାନ 56 ପ୍ରକଳ୍ପର କଲେ ଉଦ୍ଘାଟନ। ପରିବେଶକେ ସୁରକ୍ଷିତ ରଖବାର ଆଉ ସମାବେଶୀ ବିକାଶ ହାସଲ ଲାଗି କେନ୍ଦ୍ର ସରକାର ଗଲା 11 ବର୍ଷ ଧରିକରି ଜାରି ରଖିଛନ୍ ଚେଷ୍ଟା। ତ୍ୟାଗ ଆଉ କଲ୍ୟାଣର ବାର୍ତ୍ତା ନେଇକରି ମୁସଲମାନ ଧର୍ମାବଲମ୍ବୀମାନେ ଆଜି ପାଳନ କରୁଛନ୍ ଇଦ୍ ଉଲ୍ ଜୁହା। और वैज्ञानिक पद्धति दी खाद्य निरापत्ता के बरकस करवार बार्ता नीति आज पालन होउची विश्व खाद्य निरापत्ता दिवस। आज आंचलिक खबर इनु शेष ला जुहार।